ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପ୍ରଯୁକ୍ତି ବିଦ୍ୟା ନୀତି 2025କୁ ରାଜ୍ୟ କ୍ୟାବିନେଟ୍ର ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ସାଧାରଣ ପ୍ରଶାସନ ଅଭିଯୋଗ ବିଭାଗର ଗୋଟିଏ, ଇଲେକ୍ଟ୍ରୋନିକ୍ସ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗର ଦୁଇଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। କ୍ୟାବିନେଟ୍ ନିଷ୍ପତ୍ତି ଅନୁଯାୟୀ ରାଜ୍ୟ ସରକାର ନୂଆ ଆଇଟି ପାର୍କ ସ୍ଥାପନ ପାଇଁ 20 କୋଟି ଟଙ୍କା ନିବେଶ ଉପରେ 30% ରିହାତି ପ୍ରଦାନ କରିବେ। ରାଜ୍ୟକୁ ଏକ ଇଲେକ୍ଟ୍ରୋନିକ୍ସ ହବ୍ରେ ପରିଣତ କରିବା ପାଇଁ ଇଲେକ୍ଟ୍ରୋନିକ୍ସ ଉପାଦାନ ନିର୍ମାଣ ନୀତି ଅଧୀନରେ 500 କୋଟି ଟଙ୍କାରୁ ଅଧିକ ନିବେଶ କିମ୍ବା 1000 ଲୋକଙ୍କୁ ନିଯୁକ୍ତି ସୃଷ୍ଟି ପାଇଁ ମଧ୍ୟ ସରକାର ସ୍ୱତନ୍ତ୍ର ରିହାତି ପ୍ରଦାନ କରିବେ। ଅନ୍ୟ ଏକ ପ୍ରସ୍ତାବ ଅନୁଯାୟୀ ଆସନ୍ତା ସେପ୍ଟେମ୍ବର 18 ତାରିଖରୁ ବିଧାନସଭା ଅଧିବେଶନ ଆରମ୍ଭ ଓ ଓଡ଼ିଶା ଲୋକସେବା ଆୟୋଗର 3 ଜଣ ସଦସ୍ୟଙ୍କ ନିଯୁକ୍ତି ପ୍ରସ୍ତାବକୁ ବୈଠକରେ ଅନୁମୋଦନ ମିଳିଛି। ଏ ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଛନ୍ତି,
ଇଲେକ୍ଟ୍ରୋନିକ୍ କମ୍ପୋନେଣ୍ଟ ମ୍ୟାନୁଫ୍ୟାକ୍ଚରିଂ ସ୍କିମ୍ ମନ୍ତ୍ରିମଣ୍ଡଳରେ ଅନୁମୋଦନ ଦିଆଗଲା। ଆଉ ଗୋଟେ ପଲିସି ଯାହା ଅନୁମତି ପାଇଛି ସେଇଟା ହେଉଛି ଆଇଟି ପଲିସି, ମୁଖ୍ୟ ରହିଛି ଯେମିତି ଆଇଟି ପାର୍କ କରିବେ କିମ୍ବା ଆଇଟି ଇଣ୍ଡଷ୍ଟ୍ରି ଲଗାଇବେ 30% କ୍ୟାପିଟାଲ ସବସିଡି ଦିଆଯିବ ଏବଂ ଅପର ଲିମିଟ୍ ଯାହା ଥିଲା ସେଇଟା ହଟିଯାଇଛି। ସ୍କିଲ୍ ଡେଭଲପମେଣ୍ଟ ପାଇଁ ମଧ୍ୟ ପଇସା ରଖା ହେଇଛି, କେବଲ୍ ଲ୍ୟାଣ୍ଡିଂ ଷ୍ଟେସନ ତା ପାଇଁ ଗୋଟେ ରଖା ହେଇଛି ଇନ୍ସେଣ୍ଟିଭ, ଆନିମେସନ ଭିଜୁଆଲ ଗେମିଂ ଆଉ କମିକ ଏ ପ୍ରକାରର ହବ୍ ପାଇଁ 40% ସବସିଡି ରଖା ହେଇଛି। ଲିଜିଂ ପାଇଁ ବି ତାଙ୍କୁ ପ୍ରତି ଇମ୍ପ୍ଲୟ ପଛେ ପ୍ରତି ମାସରେ 2000 ଟଙ୍କା ତାଙ୍କୁ ଦିଆଯିବ। ଅର୍ ଯାହା ଆକ୍ଚୁଆଲ ହବ
ରାଜ୍ୟରେ ପିଭିଟିଜି ଜୀବିକା ମଡେଲ ଏବଂ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଭଳି ପ୍ରଭାବଶାଳୀ ଜୀବିକା ପ୍ରଣାଳୀ କାର୍ଯ୍ୟକାରୀ କରାଯିବ। ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଦାଦନ ଶ୍ରମିକ ହ୍ରାସ ନେଇ ଗଠିତ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସର ତୃତୀୟ ବୈଠକରୁ ଏହା ଜଣାପଡ଼ିଛି। ବିଭିନ୍ନ ସର୍ବେକ୍ଷଣ ଏବଂ ସରକାରୀ ତଥ୍ୟ ଆଧାରରେ ପ୍ରବାସୀ ଶ୍ରମିକମାନଙ୍କ ଦକ୍ଷତା ବୃଦ୍ଧି ଓ ପ୍ରବାସ ପ୍ରବଣ ଜିଲ୍ଲା ଓ ବ୍ଲକର ପ୍ରତ୍ୟେକ ପରିବାରକୁ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକରେ 100% ସାମିଲ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ବେଆଇନ ମାଦକଦ୍ରବ୍ୟ ଚୋରାଚାଲାଣ ଏବଂ ନିଶାଦ୍ରବ୍ୟ ରୋକିବା ସମ୍ପର୍କରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ନିର୍ଦ୍ଦେଶ ଦେଇଛନ୍ତି। ଲୋକସେବା ଭବନରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ବିଦ୍ୟାଳୟ, ମହାବିଦ୍ୟାଳୟ ପରିସର ଏବଂ ନିକଟସ୍ଥ ଅଞ୍ଚଳରେ ବେଆଇନ ନିଶାଦ୍ରବ୍ୟ ବିକ୍ରୟ ଓ କାରବାର ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଶିକ୍ଷାନୁଷ୍ଠାନଗୁଡ଼ିକୁ ନିଶାଦ୍ରବ୍ୟ ମୁକ୍ତ ପରିସର କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି। ରାଜ୍ୟର 2 ଜଣ ଶିକ୍ଷକ ଜାତୀୟ ଶିକ୍ଷକ ପୁରସ୍କାର ଲାଗି ମନୋନୀତ ହୋଇଛନ୍ତି। ମାଲକାନଗିରି ଜିଲ୍ଲା କନ୍ଦେଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବସନ୍ତ କୁମାର ରଣା ଏବଂ କୋରାପୁଟ ପିଏମ୍ସି କେନ୍ଦ୍ରୀୟ ବିଦ୍ୟାଳୟରେ କାର୍ଯ୍ୟରତ ତରୁଣ କୁମାର ଦାସ ଏହି ପୁରସ୍କାର ପାଇବେ। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା ସେପ୍ଟେମ୍ବର 5 ତାରିଖ ଗୁରୁଦିବସ ଅବସରରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ସମ୍ମାନ ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି 2 ଶିକ୍ଷକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଉଚ୍ଚଶିକ୍ଷା ଏବଂ ଜନଜାତି ଗବେଷଣାକୁ ଅଧିକ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ କୋରାପୁଟସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଦେଶର 4ଟି ପ୍ରମୁଖ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଛି। ହାଇଦ୍ରାବାଦର ଇଏଫ୍ଏଲ୍ୟୁ ବିଶ୍ୱବିଦ୍ୟାଳୟ, ଆନ୍ଧ୍ରପ୍ରଦେଶର କେନ୍ଦ୍ରୀୟ ଜନଜାତୀୟ ବିଶ୍ୱବିଦ୍ୟାଳୟ, ଅମରକଣ୍ଟକସ୍ଥିତ ଇନ୍ଦିରା ଗାନ୍ଧି ଜାତୀୟ ଜନଜାତୀୟ ବିଶ୍ୱବିଦ୍ୟାଳୟ ଏବଂ ତେଲେଙ୍ଗାନାର ସମକା ସରକା କେନ୍ଦ୍ରୀୟ ଜନଜାତୀୟ ବିଶ୍ୱବିଦ୍ୟାଳୟ ସହ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିବା ଜଣାପଡ଼ିଛି। ପ୍ରଶଂସନୀୟ କାର୍ଯ୍ୟ ପାଇଁ 6 ଜଣ ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ସମ୍ମାନିତ କରିଛନ୍ତି। ବିଷମକଟକ, ମୁନିଗୁଡ଼ା, ଲୋଇସିଂହା, ଜୋରନ୍ଦା ରୋଡ୍ ଏବଂ ହୁମାରେ କାର୍ଯ୍ୟରତ ଟ୍ରାକ୍ ରକ୍ଷଣାବେକ୍ଷଣକାରୀ ଏବଂ ପଏଣ୍ଟସ୍ମ୍ୟାନ୍ଙ୍କୁ କର୍ତ୍ତବ୍ୟ ସମ୍ପାଦନ ସମୟରେ ଅସାଧାରଣ ସତର୍କତା ଯୋଗୁଁ ଏହି ସମ୍ମାନ ଦିଆଯାଇଛି। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ନିରବଚ୍ଛିନ୍ନ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବା ଲାଗି ଡାକ୍ତରଖାନାଗୁଡ଼ିକ ଯେଭଳି ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟ କରିପାରିବେ ସେ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଭୁବନେଶ୍ୱର ଏମ୍ସ ପକ୍ଷରୁ ଏକ 6ଦିନିଆ କ୍ଷମତା ନିର୍ମାଣ ତାଲିମ ଶିବିର ଆୟୋଜିତ ହୋଇଯାଇଛି। ଶିବିରରେ ଓଡ଼ିଶା, ମେଘାଳୟ, ପଶ୍ଚିମବଙ୍ଗ ଏବଂ ଆସାମର ବରିଷ୍ଠ ସ୍ୱାସ୍ଥ୍ୟସେବା ଅଧିକାରୀମାନେ ଯୋଗ ଦେଇଥିଲେ। ସମ୍ବଲପୁର ଗଙ୍ଗାଧର ମେହର ବିଶ୍ୱବିଦ୍ୟାଳୟର ରାଜନୀତି ବିଭାଗ ଆନୁକୂଲ୍ୟରେ ସମସାମୟିକ ସାମାଜିକ ଲିଙ୍ଗ ଆଲୋଚନାର ବିତର୍କ ଶୀର୍ଷକ 2ଦିନିଆ ଜାତୀୟ ଆଲୋଚନା ଚକ୍ର ଉଦ୍ଘାଟିତ ହୋଇଛି। ଗୁରୁ ଘାସିଦାସ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପ୍ରଫେସର ରାମକୃଷ୍ଣ ପ୍ରଧାନ ନାରୀମାନଙ୍କ ପ୍ରତି ହେଉଥିବା ହିଂସା ଓ ବିଭିନ୍ନ ସାମାଜିକ ସାଂସ୍କୃତିକ ପ୍ରଥା ଉପରେ ଆଲୋଚନା କରିଥିଲେ। ଆସନ୍ତା ପାର୍ବଣ ଋତୁରେ ଯାତ୍ରୀ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ପାଟନା ଏବଂ ପୁରୀ ମଧ୍ୟରେ ସାପ୍ତାହିକ ପୂଜା ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ଚଳିତ ମାସ 28 ତାରିଖରୁ ଡିସେମ୍ବର 26 ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଗୁରୁବାର ଦିନ ପାଟନାରୁ ଏବଂ ଶୁକ୍ରବାର ଦିନ ପୁରୀରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ଯାଜପୁର ଜିଲ୍ଲା ବୈତରଣୀ ନଦୀର ଶାଖା କାଣି ନଦୀରେ 70 ଫୁଟ ଘାଇ ହେବା ଯୋଗୁଁ ଦଶରଥପୁର ବ୍ଲକର 4ଟି ପଞ୍ଚାୟତ ପ୍ରଭାବିତ ହୋଇଛି। ଅନ୍ୟ 12ଟି ପଞ୍ଚାୟତ ଆଂଶିକ ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଦଶରଥପୁର ବ୍ଲକରେ ଉଦ୍ଧାର କାର୍ଯ୍ୟ ପାଇଁ 3ଟି ଓଡ୍ରାଫ୍ ଟିମ୍ ଓ 2ଟି ଅଗ୍ନିଶମ ବାହିନୀ ଟିମ୍କୁ ମୁତୟନ କରାଯାଇଛି। ପଞ୍ଚଦଶ କନିଷ୍ଠ ଜାତୀୟ ହକି ଚମ୍ପିୟନ୍ସିପ୍ର ପୁରୁଷ ବିଭାଗରେ ରୌପ୍ୟ ପଦକ ଜିତିଥିବା ଓଡ଼ିଶା ଦଳକୁ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସମ୍ବର୍ଦ୍ଧିତ କରିଛନ୍ତି। ଅନ୍ୟପକ୍ଷରେ ଜମ୍ମୁ କାଶ୍ମୀର ଶ୍ରୀନଗରସ୍ଥିତ ଡାଲ୍ ହ୍ରଦରେ ଆୟୋଜିତ ପ୍ରଥମ ଖେଲୋ ଇଣ୍ଡିଆ ଜଳ କ୍ରୀଡ଼ା ପ୍ରତିଯୋଗିତାରେ ଓଡ଼ିଶା ଶ୍ରେଷ୍ଠ ରାଜ୍ୟ ଭାବେ ମାନ୍ୟତା ପାଇଛି। କଟକ ଜିଲ୍ଲା ଜଗତପୁରସ୍ଥିତ ସାଇ ଜଳ କ୍ରୀଡ଼ା କେନ୍ଦ୍ରର 15 ଜଣ ଖେଳାଳି ଏଥିରେ 3ଟି ସ୍ୱର୍ଣ୍ଣ ଏବଂ 5ଟି ରୌପ୍ୟ ପଦକ ହାସଲ କରିଛନ୍ତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।